ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିହାର ବିଧାନସଭା ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ 121 ଆସନ ଲାଗି ଆରମ୍ଭ ହେଲା ଭୋଟ ଗ୍ରହଣ। ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ମାଓବାଦୀମାନଙ୍କୁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ। ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150ତମ ବର୍ଷପୂର୍ତ୍ତି ଅବସରରେ ବର୍ଷେ ବ୍ୟାପୀ ହେବାକୁ ଥିବା କାର୍ଯ୍ୟକ୍ରମର ଆସନ୍ତାକାଲି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। କୋଚିସ୍ଥିତ ନୌସେନା ବେସ୍ରେ ଆଜି ଇକ୍ଷକ ଜାହାଜକୁ ଆନୁଷ୍ଠାନିକ ଭାବେ ନିୟୋଜିତ କରାଯିବ ସେବାରେ। ଏବଂ କାରାରା ଓଭାଲ୍ଠାରେ ଆଜି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଚତୁର୍ଥ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ବିହାର ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ କିଛି ସମୟ ପୂର୍ବରୁ ଆରମ୍ଭ ହୋଇଛି। 18 ଜିଲ୍ଲାର 121 ବିଧାନସଭା ଆସନ ନିମନ୍ତେ ଆଜି ଭୋଟ୍ ଗ୍ରହଣ କରାଯାଉଛି। ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ଭୋଟ୍ ଗ୍ରହଣ ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ପାଟନା, ବୈଶାଳୀ, ନାଳନ୍ଦା, ଭୋଜପୁର, ମୁଙ୍ଗେର, ସରନ, ସିଓ୍ୱନ, ଗୋପାଳଗଞ୍ଜ, ମୁଜାଫରପୁର ଆଦି ଜିଲ୍ଲାରେ 7:00 ମତଦାନ ଆରମ୍ଭ ହୋଇ 6:00 ପର୍ଯ୍ୟନ୍ତ ଚାଲିବ। ତେବେ ସୁରକ୍ଷା କାରଣରୁ ସିମ୍ରି ଭକ୍ତିଆପୁର, ମାହିସି ତାରାପୁର, ମୁଙ୍ଗେର, ଜାମାଲପୁର ସମେତ ସୂର୍ଯ୍ୟଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା 56 ପୋଲିଂ ବୁଥ୍ରେ ଭୋଟ୍ ଗ୍ରହଣ 5:00 ପର୍ଯ୍ୟନ୍ତ କରାଯିବ ବୋଲି ଜଣାଯାଇଛି। ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ତଦାରଖ କରିବା ଲାଗି 45,341 ମତଦାନ କେନ୍ଦ୍ରରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଭୋଟ୍ ଗ୍ରହଣ କେନ୍ଦ୍ରରେ ରାଜ୍ୟ ପୁଲିସ୍ ସମେତ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବାହିନୀକୁ ମୁତୟନ କରାଯାଇଛି। ନାରୀ ସଶକ୍ତିକରଣକୁ ପ୍ରୋହାହନ ଦେବା ଲକ୍ଷ୍ୟରେ 926 ବୁଥ୍ରେ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥିସହିତ 320 ଆଦର୍ଶ ବୁଥ୍ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଭୋଟ୍ ଗ୍ରହଣକୁ ଉତ୍ତମ ପରିଚାଳନା କରିବା ଲାଗି ପାଟନାଠାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଆମ ସମ୍ଭାଦଦାତା କହିଛନ୍ତି, ଏହି ପର୍ଯ୍ୟାୟରେ 3,75,00,000 ଉର୍ଦ୍ଧ୍ୱ ମତଦାତା 1,314 ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏମାନଙ୍କ ମଧ୍ୟରେ 122 ଜଣ ମହିଳା ପ୍ରାର୍ଥୀ ଥିବା ଜଣାଯାଇଛି। ଏନ୍ଡିଏ ପକ୍ଷରୁ ଜନତା ଦଳ ସଂଯୁକ୍ତ ସର୍ବାଧିକ 57 ଆସନରେ, ବିଜେପି 48, ଏଲ୍ଜେପି ରାମବିଳାସ 14 ଏବଂ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା 2 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅନ୍ୟପକ୍ଷରେ ମହାଗଠନ ବନ୍ଧ ପକ୍ଷରୁ ଆର୍ଜେଡି ସର୍ବାଧିକ 73 ଆସନ ଲାଗି ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ 24 ଏବଂ ସିପିଆଇଏମ୍ଏଲ୍ 14 ଆସନ ଲାଗି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପର୍ଯ୍ୟାୟରେ ନୀତିଶ କୁମାର କ୍ୟାବିନେଟ୍ର 16 ଜଣ ମନ୍ତ୍ରୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଶାନ୍ତି ବିନା ବିକାଶ ସମ୍ଭବ ନୁହେଁ ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ମତବ୍ୟକ୍ତ କରିଛନ୍ତି। ଗତକାଲି ରାୟପୁରଠାରେ ଅନୁଷ୍ଠିତ ଛତିଶଗଡ଼ ରାଜ୍ୟ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ପାଳନର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ରାଜ୍ୟର ବିକାଶ ଦିଗରେ ବାଧା ସୃଷ୍ଟି କରୁଥିବା ନକ୍ସଲବାଦ କାର୍ଯ୍ୟକଳାପକୁ ଗତ କିଛି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବାରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ଶ୍ରୀ ରାଧାକ୍ରିଷ୍ଣନ ଏହାର ପ୍ରଶଂସା କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ସହିତ ସ୍ଥାନୀୟ ସମ୍ପ୍ରଦାୟଙ୍କ ସହଯୋଗ ମାଧ୍ୟମରେ ରାଜ୍ୟର ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବର୍ତ୍ତମାନ ଶାନ୍ତି ପ୍ରତିଷ୍ଠା ହୋଇପାରିଛି ବୋଲି ସେ କହିଛନ୍ତି। ହିଂସା ପରିତ୍ୟାଗ କରିବା ସହ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ଏହି ଅବସରରେ ଉପରାଷ୍ଟ୍ରପତି ମାଓବାଦୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗତ 25 ବର୍ଷ ମଧ୍ୟରେ ଛତିଶଗଡ଼ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ପ୍ରଶାସନିକ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ହାସଲ କରିଥିବାରୁ ଉପରାଷ୍ଟ୍ରପତି ଏହାର ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ର 150ତମ ବର୍ଷପୂର୍ତ୍ତି ଅବସରରେ ବର୍ଷବ୍ୟାପୀ ହେବାକୁ ଥିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି ଉଦ୍ଘାଟନୀ ସମାରୋହ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ଆରମ୍ଭ ହୋଇ 2026 ନଭେମ୍ବର 7 ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି। ଏହି ସଙ୍ଗୀତର କାଳଜୟୀ ରଚନା ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ପ୍ରେରଣା ଯୋଗାଇବା ସହିତ ଜାତୀୟ ଗର୍ବ ଓ ଏକତାକୁ ବଜାୟ ରଖିବା ଦିଗରେ ପ୍ରେରଣାର ଉତ୍ସ ହୋଇ ରହିଛି। ଏହି ବର୍ଷବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଗତମାସ 1 ମଞ୍ଜୁରୀ ପ୍ରଦାନ କରିଥିଲେ। ଆସନ୍ତାକାଲି ଏହି ଅବସରରେ ପ୍ରାମାଣିକ ଚିତ୍ର ପ୍ରଦର୍ଶିତ ହେବା ସହିତ ପ୍ରଧାନମନ୍ତ୍ରୀ ସ୍ମାରକୀ ଡାକଟିକଟ ଓ ମୁଦ୍ରାର ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତୀୟ ନୌସେନା ପକ୍ଷରୁ ଆଜି କୋଚିସ୍ଥିତ ନୌସେନା ବେସ୍ରେ ଇକ୍ଷକ ଜାହାଜକୁ ଆନୁଷ୍ଠାନିକ ଭାବେ ସେବାରେ ନିୟୋଜିତ କରାଯିବ। ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀଙ୍କ ଉପସ୍ଥିତିରେ ଏହି ଜଳାବତରଣ ସମାରୋହ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇ କହିଛି, ଇକ୍ଷକ ହାଇଡ୍ରୋଗ୍ରାଫିକ୍ ସର୍ଭେ କ୍ଷମତାକୁ ବୃଦ୍ଧି କରିବ। ଜାହାଜ ନିର୍ମାଣ କ୍ଷେତ୍ରରେ ଇକ୍ଷକ ହେଉଛି ଭାରତର ଆତ୍ମନିର୍ଭରଶୀଳତାର ଏକ ଜ୍ୱଳନ୍ତ ଉଦାହରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀର ଲୋକକଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ବିଶ୍ୱକପ୍ ବିଜେତା ଭାରତୀୟ ମହିଳା କ୍ରିକେଟ୍ ଦଳଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦି ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇବା ସହିତ ତିନୋଟି ପରାଜୟ ସତ୍ତ୍ୱେ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନକୁ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ଆଲୋଚନା କାଳରେ ଅଧିନାୟକ ହରମନପ୍ରୀତ କୌର 2017 ଭାରତୀୟ ମହିଳା ଦଳ ହାତରେ କୌଣସି ଟ୍ରଫି ନଥାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଭେଟିବାର ମୁହୂର୍ତ୍ତକୁ ମନେ ପକାଇଥିଲେ। ପରବର୍ତ୍ତୀ ସମୟରେ ଟ୍ରଫି ସହିତ ସେମାନେ ଶ୍ରୀ ମୋଦିଙ୍କୁ ଭେଟିବେ ବୋଲି ଆଶାବ୍ୟକ୍ତ କରିଥିଲେ। ଉପ ଅଧିନାୟକ ସ୍ମୃତି ମନ୍ଧନା କହିଛନ୍ତି, ପ୍ରଧାନମନ୍ତ୍ରୀ ଦଳ ଲାଗି ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଆସିଛନ୍ତି। ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ମାଧ୍ୟମରେ ପାକିସ୍ତାନ ସିନ୍ଧୁଜଳ ଚୁକ୍ତିନାମାର ଉଦ୍ଦେଶ୍ୟକୁ କ୍ଷୁର୍ଣ୍ଣ କରିଛି ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ଦୋହାଠାରେ ଅନୁଷ୍ଠିତ ସାମାଜିକ ବିକାଶ ସମ୍ପର୍କିତ ଦ୍ୱିତୀୟ ବିଶ୍ୱ ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନରେ ଭାରତର ପକ୍ଷ ରଖିବା ଅବସରରେ ସେ ଏହା କହିଛନ୍ତି। ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଏହି ପଡ଼ୋଶୀ ଦେଶ ଭାରତର ବୈଧ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ବାଧା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାରମ୍ବାର ଏହି ଚୁକ୍ତିନାମାକୁ ଅପବ୍ୟବହାର କରିଆସିଛି। ସୀମାପାର ଆତଙ୍କବାଦ ମାଧ୍ୟମରେ ଯେତେବେଳେ ପାକିସ୍ତାନ ଆମ ନାଗରିକଙ୍କର କ୍ଷତି କରିବାକୁ ଚାହୁଁଛି, ସେ ସମୟରେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମନ୍ତବ୍ୟ ଦେବାର କୌଣସି ଅଧିକାର ଏହି ଦେଶର ନାହିଁ ବୋଲି ସେ କହିଛନ୍ତି। ବରଂ ନିଜ ଦେଶର ବିକାଶରେ ବାଧା ସୃଷ୍ଟି କରୁଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନଗୁଡ଼ିକୁ କିଭଳି ସଫଳତାର ସହ ମୁକାବିଲା କରାଯାଇପାରିବ ସେ ସମ୍ପର୍କରେ ପାକିସ୍ତାନ ତର୍ଜମା କରିବା ଉଚିତ ବୋଲି ଡକ୍ଟର ମାଣ୍ଡବ୍ୟ କହିଛନ୍ତି।
पाकिस्तान ने सस्टेन्ड हॉस्टिलिटी और क्रॉस बॉर्डर टेररिज्म से इंडस वाटर ट्रीटी की स्पिरिट को कमजोर किया है। उसने भारत के लेजिटिमेट प्रोजेक्ट में रुकावट डालने के लिए ट्रीटी मैकेनिज्म का बार बार गलत इस्तेमाल किया है। जहां तक भारत के केंद्र शासित प्रदेश जम्मू और कश्मीर का सवाल है, पाकिस्तान को भारत के अंदरूनी मामलों पर टिप्पणी करने का कोई अधिकार नहीं है, खासकर तब जब वह भारत के नागरिकों के खिलाफ क्रॉस बॉर्डर टेररिज्म में लिप्त है। पाकिस्तान को चाहिए कि वह आत्ममंथन करे।
ଏହି ସମ୍ମିଳନୀରେ ଡକ୍ଟର ମାଣ୍ଡବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଦାରିଦ୍ର୍ୟ ଦୂରୀକରଣ ଏବଂ ସାମାଜିକ ସୁରକ୍ଷା ଦିଗରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ସମବାୟ କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତର ପ୍ରମୁଖ ସମବାୟ ସଂସ୍ଥା ଅମୁଲ ପ୍ରଥମ ଏବଂ ଇଫ୍କୋ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଭାରତର ସମବାୟ କ୍ଷେତ୍ର ସର୍ବଦା ହିତାଧିକାରୀଙ୍କ କଲ୍ୟାଣ କୈନ୍ଦ୍ରିକ ଭାବେ କାର୍ଯ୍ୟ କରିବା ସହିତ ଅନେକ ପରିବାରବର୍ଗଙ୍କ ଜୀବନଶୈଳୀକୁ ମଧ୍ୟ ରୂପାନ୍ତରିତ କରିବାରେ ସଫଳ ହୋଇଛି। ଆଗାମୀ ଦିନରେ ଏହି କ୍ଷେତ୍ରକୁ ଅଧିକ ସଶକ୍ତ ତଥା ସୁଦୃଢ଼ କରିବା ଦିଗରେ ସରକାର ବିବିଧ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି କରିବା ସହିତ ନବର ସୃଜନତା ସଂଯୋଗୀକରଣକୁ ସଶକ୍ତ କରିବା ଦିଗରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପଥ ଉନ୍ମୁକ୍ତ କରିବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ଅକ୍ଲାଣ୍ଡଠାରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲାକ୍ସନଙ୍କ ସହିତ ସାକ୍ଷାତ ଆଲୋଚନା ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ ଏହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଏହି ରାଜିନାମା ସ୍ୱାକ୍ଷରିତ ହେବା ଲାଗି ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଆଲୋଚନା ଜାରି ରହିଛି। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି କୁଇନ୍ସଲ୍ୟାଣ୍ଡସ୍ଥିତ କାରାର ଓଭାଲ୍ରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 1:45 ଆରମ୍ଭ ହେବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି T20 ସିରିଜ୍ ବର୍ତ୍ତମାନ 1-1 ବରାବର ରହିଛି। ଫାଇଟ୍ ବିଶ୍ୱକପ୍ 2025 ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଚେସ୍ ଖେଳାଳି ଗ୍ରାଣ୍ଡମାଷ୍ଟର ଡି ଗୋକେଶ, ଅର୍ଜୁନ ଏରିଗାଇସି ଏବଂ ପେନ୍ତାଲା ହରିକ୍ରିଷ୍ଣା ତୃତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଗୋକେଶ କାଜାକସ୍ତାନର କାଜିବେକ୍ ନୋଜରବେକ୍କୁ ଏବଂ ଏରିଗାଇସି ବୁଲ୍ଗେରିଆର ମାର୍ଟିନ୍ ପେଟ୍ରୋଭ୍କୁ ପରାସ୍ତ କରିଛନ୍ତି। ଏହାଛଡ଼ା ହରିକ୍ରିଷ୍ଣା ମଧ୍ୟ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଆର୍ସେମେକ୍ ନିଷ୍ଟରଙ୍କ ବିପକ୍ଷରେ ବିଜୟୀ ହୋଇ ତୃତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିହାର ବିଧାନସଭା ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ 121 ଆସନ ଲାଗି ଆରମ୍ଭ ହେଲା ଭୋଟ୍ ଗ୍ରହଣ। କୋଚିସ୍ଥିତ ନୌସେନା ବେସ୍ରେ ଆଜି ଇକ୍ଷକ ଜାହାଜକୁ ଆନୁଷ୍ଠାନିକ ଭାବେ ନିୟୋଜିତ କରାଯିବ ସେବାରେ, ଏବଂ କାରାର ଓଭାଲ୍ଠାରେ ଆଜି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଚତୁର୍ଥ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।